ଭଗବତ ଗୀତା ଚତୁର୍ଥ ଅଧ୍ୟାୟ 14 ଆରମ୍ଭ କରିବା କଥା ନା କ'ଣ କହୁ ବାହାର ଚାପ୍ଟରକୁ କହିଛନ୍ତି ଆମେ ସଂକ୍ଷେପ କହିଦେବା କାହିଁକି ଆମେ ଚାଲିଛି ସିରିଏଲ୍ ଚାଲିଛି କଥା ହଁ 14 ଆରମ୍ଭ କରିବା ପୂର୍ବରୁ 12-13 ସେ ସଂକ୍ଷେପ ଟିକେ ବର୍ଣ୍ଣନା କରିଦେବା ସକାଳେ ମଧ୍ୟ କହୁଥିଲେ ସେ କଥା ତେଣୁ ଏଇ ଯେଉଁ 12 ଶ୍ଳୋକରେ ଏବେ ଯେଉଁ 12 ଶ୍ଳୋକଟି ଯେଉଁ ଆରମ୍ଭ ହେଇଛି ଏ ଶ୍ଳୋକର ଅର୍ଥ ହେଉଛି କାହିଁକି ଭଗବାନ ଏଇଟା ଏଇଠୁ ଯେଉଁ ଆରମ୍ଭ ହେଉଛି କର୍ମ କର୍ମ କଥା ଆରମ୍ଭ ହେଲା କର୍ମ ତତ୍ତ୍ୱ ବିଷୟରେ ବର୍ଣ୍ଣନା କରିବା ଯେଉଁ ଭଗବାନ କହିବା ପାଇଁ ଚାହୁଁଥିଲେ ଏଇ କର୍ମ ତତ୍ତ୍ୱ ବିଷୟରେ କିନ୍ତୁ ଅର୍ଜୁନ ଯେଉଁ ପ୍ରଶ୍ନ ପଚାରିଦେଲେ ଯେ ଆମେ ତ ଏକା ସମୟର ଜନ୍ମ ହେଇଛେ ପାଖାପାଖି ଆବିର୍ଭାବ ଆମେ ସବୁ ଆସିଛେ ଆଉ ସୂର୍ଯ୍ୟ ଦେବତା ତ ଏତେ ବର୍ଷ ପୂର୍ବର ଲକ୍ଷ ଲକ୍ଷ କୋଟି କୋଟି ବର୍ଷ ତଳର କଥା ଆମେ କେମିତି ଜାଣିବା ସିଏ ତମେ ତାଙ୍କୁ କହିଥିଲ ବୋଲି ଏ ଯେଉଁ ପ୍ରଶ୍ନ ପଚାରିଲେ ଭଗବାନ ସେ ପ୍ରଶ୍ନର ଉତ୍ତର 11 ପୃଷ୍ଠ ଦେଲେ ତେଣୁ 12 ଶ୍ଳୋକରୁ ଭଗବାନ ତାଙ୍କର କର୍ମତତ୍ଵ ବିଷୟରେ କଥା କହିବେ ଏସବୁ ପ୍ରଭୁ ଆମର କହିସାରିଛନ୍ତି ଆମେ ଖାଲି ସଂକ୍ଷେପରେ କହିବା ଯେ କାଙ୍କ୍ଷତମ କର୍ମଣା ସିଦ୍ଧିଂ ଜଜନ୍ତ ଇହ ଦେବତା କ୍ଷିପ୍ରଙ୍ଗୀ ମାଂସ ଲୋକେ ସିଦ୍ଧିର ହେଉଛି କର୍ମଯା ଗୋପୀନାଥ ଠାକୁର କହୁଛନ୍ତି ଅର୍ଜୁନର ପ୍ରଶ୍ନୋତ୍ତରେ ସ୍ୱୀୟ ସ୍ୱରୂପ ଓ ସାମ୍ବନ୍ଧିକ ତତ୍ତ୍ୱ ସ୍ପଷ୍ଟ ରୂପେ ବୋଲିଆ ଭଗବାନ ପୁନରାୟ ପୂର୍ବ ପ୍ରସ୍ତାବିତ କର୍ମାନୁସାରେ କର୍ମତତ୍ତ୍ୱର ବିଚାର ଉପଦେଶ କରିତେ ଲାଗିଲେନ୍ ଭଗବାନ କର୍ମତତ୍ତ୍ୱ ବିଷୟରେ କହିବା କାରଣ ଛଅଟି ଅଧ୍ୟାୟ ପର୍ଯ୍ୟନ୍ତ କର୍ମତତ୍ତ୍ୱ ବିଷୟରେ କୁହାଯିବ କର୍ମ ଷଟ ବୋଲି କୁହାଯାଏ ତେଣୁ ଅର୍ଜୁନ ଯେହେତୁ ପ୍ରଶ୍ନ ପଚାରିଦେଲେ ସେଥିପାଇଁ ଭଗବାନ ନିଜର ସ୍ୱରୂପ ବିଷୟରେ କହିଲେ ଏବଂ ସେହିସବୁ ତତ୍ତ୍ୱ ବର୍ଣ୍ଣନା କଲା ପରେ ବର୍ତ୍ତମାନ ପୁଣି ଭଗବାନ ଯେଉଁ କର୍ମତତ୍ତ୍ୱ ବିଷୟରେ କହିବା କଥା ଚାହୁଁଥିଲେ ସେଇଟା ଆରମ୍ଭ କରିବେ ଏହି ଶ୍ଳୋକରୁ ଆରମ୍ଭ ହେଲା କାଙ୍କ୍ଷତମ କର୍ମଣାମ ସିଦ୍ଧିଂ ଯଦନ୍ତେ ଇହ ଦେବତା କ୍ଷିପ୍ରଙ୍ଗୀ ମାନସ ଲୋକେ ସିଦ୍ଧିର ବହୁତ କର୍ମଯା ଆଉ ପୂର୍ବ ଶ୍ଳୋକ ଯେଉଁ ରହିଥିଲା ଯେ ଯଥା ମାନ ପ୍ରବଦ୍ୟନ୍ତେ ତାଙ୍କ ସେଦେବ ଭଜାମ୍ୟମ ମୁଁ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବସ୍ୱ 11 ଶ୍ଳୋକରେ ଏଇଟା ଭଗବାନ କହିଥିଲେ ତେଣୁ ଅର୍ଜୁନଙ୍କ ମନରେ ପ୍ରଶ୍ନ ଆସୁଛି ତରି ମୋକ୍ଷାର୍ଥମେବ କେମିତି ସର୍ବତ୍ୱାନ୍ ନ ଭଜନ୍ତି ଇତ୍ୟତଃ ତେଣୁ ଭଗବାନ ଯେତେବେଳେ କହୁଛନ୍ତି ଯିଏ ଯେଉଁଭଳି ଭାବରେ ମୋ ଶରଣରେ ଯିବେ ମୁଁ ତାଙ୍କୁ ସେହିଭଳି ଭାବରେ ପୁରସ୍କୃତ କରିବି ତେଣୁ ଅର୍ଜୁନର ମନରେ କ'ଣ ଚିନ୍ତାଧାରା ହେଲା ତେଣୁ ବିଶ୍ୱନାଥ ଶ୍ରୀଧର ସ୍ୱାମୀ କହୁଛନ୍ତି ତରି ମୋକ୍ଷାର୍ଥମେବ କେମିତି ସର୍ବତ୍ୱାନ୍ ନ ଭଜନ୍ତି କାରଣ ସମସ୍ତେ ଚାହିଁବେ ଆମେ ଏଇ ଭୌତିକ ଜଗତରେ ମୁକ୍ତ ହେଇଯିବୁ ଏଇଟା ଚାହିଁବେ ଯେ ସେମାନେ ସେହିଭଳି ଭାବରେ ଆପଣଙ୍କ ଶରଣରେ ଯିବେ କାହିଁକି ସେମାନେ ଯାଉନାହାନ୍ତି କାରଣ କ'ଣ ତେଣୁ ଭଗବାନ ଏ ଶ୍ଳୋକଟି କହୁଛନ୍ତି କାଙ୍କ୍ଷତମ କର୍ମଣା ସିଦ୍ଧି ଆମେ ସକାଳେ ଆଲୋଚନା କରୁଥିଲେ ସାଧାରଣତଃ ସମସ୍ତେ ହେଉଛନ୍ତି କର୍ମୀ ଭୌତିକ ଜଗତ ବିଷୟ ବର୍ଣ୍ଣନା କରାଯାଇଛି ପୁରାଣରେ ଯେ ଭଗବାନଙ୍କ ଯେଉଁ ଶକ୍ତି ରହିଛନ୍ତି ବିଷ୍ଣୁ ଶକ୍ତି ପରାପକ୍ତା କ୍ଷେତ୍ରକାଂକ୍ଷା ତଥା ପରା ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟ ଶକ୍ତି ଉଚ୍ଚତେ ଭଗବାନଙ୍କର ଅନେକ ଶକ୍ତି ରହିଛି ତାକୁ ମୁଖ୍ୟତଃ ତିନି ଭାଗ ବିଭକ୍ତ କରାଯାଉଛି ବିଷ୍ଣୁ ଶକ୍ତି ପରାପ୍ରୋକ୍ତା ଭଗବାନଙ୍କର ଶକ୍ତି ଗୋଟିଏ ହେଉଛି ପରାପ୍ରୋକ୍ତା ମାନେ ଉନ୍ନତର ପ୍ରକୃତି ଉଚ୍ଚତର ଶକ୍ତି ଭଗବାନଙ୍କର ଏବଂ କ୍ଷେତ୍ରକାଂକ୍ଷା ତଥା ପରା ଆଉ ଗୋଟିଏ ଭଗବାନଙ୍କ ଉନ୍ନତର ଶକ୍ତି ରହିଛି ସେଇଟା ହେଉଛି କ୍ଷେତ୍ରକାଂକ୍ଷା ଆମେ ହେଉଛି କ୍ଷେତ୍ରକାଂକ୍ଷା କ୍ଷେତ୍ରଜ୍ଞ ଆମେ ହେଉଛି କ୍ଷେତ୍ରଜ୍ଞ ଯେ ଅଧ୍ୟାୟରେ ବର୍ଣ୍ଣନା କରାଯିବ ସେ କଥା ଆମେ ମଧ୍ୟ ଆମେ ହେଉଛୁ କ୍ଷେତ୍ରଜ୍ଞ ଭଗବାନଙ୍କର ଉନ୍ନତର ଶକ୍ତି ଏବଂ ଆଉ ଗୋଟେ ନିତ୍ୟତର ଶକ୍ତି ରହିଛି ଅବିଦ୍ୟା କର୍ମ ସଂଜ୍ଞାନ ଭଗବାନଙ୍କର ଅବିଦ୍ୟା ଶକ୍ତି ଯେଉଁଟାକୁ କର୍ମ ସଂଜ୍ଞାନ ସମସ୍ତେ କର୍ମ କରୁଛନ୍ତି ଅବିଦ୍ୟା ଦ୍ୱାରା ମୋହିତ ହେଇକି ସମସ୍ତେ କର୍ମ କରୁଛନ୍ତି ଏ ଭୌତିକ ଜଗତ ସୃଷ୍ଟି ହେଉଛି ବ୍ରହ୍ମା ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରିବେ ମୈତ୍ର ବିଦ୍ରୋହଙ୍କ କଥା କହିବେ ଭଗବାନ ବ୍ରହ୍ମାଙ୍କର ସୃଷ୍ଟି କରୁଛନ୍ତି ସେଥିରେ ପାଞ୍ଚଟା ଅବିଦ୍ୟା ସୃଷ୍ଟି କଲେ ପାଞ୍ଚଟା ମୂର୍ଖାମୀ ସୃଷ୍ଟି କଲେ ଅବିଦ୍ୟା ସୃଷ୍ଟି କଲେ ଏବଂ ସମସ୍ତେ ଏହି ଅବିଦ୍ୟା ଭିତରେ ରହିଛନ୍ତି ଅବିଦ୍ୟା କ'ଣ କ'ଣ ଅବିଦ୍ୟା କିଏ କହିପାରିବେ ସେଥିରେ ଅବିଦ୍ୟା ତମିଶ୍ର ଅନ୍ଧତାମିଶ୍ର ତମ ମୋହ ମହା ପାଞ୍ଚଟା ହେଉଛି ପାଞ୍ଚ ପ୍ରକାର ଅବିଦ୍ୟା ଭାଗବତ ତୃତୀୟ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ପଞ୍ଚପାର୍ବାଣ ଅଗ୍ରତ ଭାଗବତ ତୃତୀୟ ସ୍କନ୍ଧରେ ଏଇଟା ବର୍ଣ୍ଣନା କରାଯାଇଛି। ଅଗ୍ରତ ପ୍ରଥମେ ଭୌତିକ ଜଗତ ସୃଷ୍ଟି ହେବା ପୂର୍ବରୁ ସୃଷ୍ଟି ହେବା ଆରମ୍ଭରୁ ବ୍ରହ୍ମା ଏ ପାଞ୍ଚଟି ଅବିଦ୍ୟା ସୃଷ୍ଟି କଲେ, ଅଜ୍ଞାନକୁ ସୃଷ୍ଟି କଲେ। ସମସ୍ତେ ଅଜ୍ଞାନରେ ମୋହିତ ହୋଇକି ରହିଛନ୍ତି। ତମିଶ୍ର ଅନ୍ଧତା ମିଶ୍ର ତମ ମୋହ ମହାତମ ଏସବୁ ହେଉଛି ଅବିଦ୍ୟା। ସସଜ ଛାଏ ଅବିଦ୍ୟାନ୍ ପଞ୍ଚପର୍ବାଣ ଅଗ୍ରତ ତାମିଶ୍ର ଅନ୍ଧତା ମିଶ୍ର ତମ ମୋହ ମହାତମ ଏ ତୃତୀୟ ସ୍କନ୍ଧ କୋଡ଼ିଏ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତମିଶ୍ର ଅନ୍ଧତା ମିଶ୍ର ତମ ମୋହ ମହାତମ ଏସବୁ ଅଜ୍ଞାନ, ଏସବୁ ଅବିଦ୍ୟା। ତେଣୁ ଏଇ ଯେଉଁ ତାମିଶ୍ର କହିଲେ କ'ଣ ବିଶ୍ୱନାଥ ଚକ୍ରଟାକୁ କହୁଛନ୍ତି, କୋଡ଼ିଏ ଅଠର ଏଇଟା କୁହାଯାଇଛି। ତାମିଶ୍ର ହେଉଛି ଅଜ୍ଞାନ, ପ୍ରଭୁପାଦ ମହାରାଜ ତାକୁ ତାର ଅର୍ଥ କରିଛନ୍ତି ଆଙ୍ଗର ଯେଉଁ କ୍ରୋଧ ହେଉଛି ତାମିଶ୍ର ଅବିଦ୍ୟାରୁ ଏ କ୍ରୋଧ ଆସୁଛି। ଅନ୍ଧତାମିଶ୍ର କ'ଣ ହେଉଛି ନା ଯେଉଁମାନେ ଅନ୍ଧତାମିଶ୍ର ଅବିଦ୍ୟାରେ ଅବିଦ୍ୟାରେ ଆବୃତ ହୋଇକି ରହିଛନ୍ତି ସେମାନଙ୍କ ଲକ୍ଷଣ କ'ଣ ନା ସେମାନଙ୍କ ଲକ୍ଷଣ ପ୍ରଭୁପାଦ ମହାରାଜ କହୁଛନ୍ତି ଡେଥ୍ ଟୁ ବି ଅଲ୍ଟିମେଟ୍ ଏଣ୍ଡ। ସେମାନେ ଭାବନ୍ତି ମୃତ୍ୟୁରେ ସବୁ ସରିଗଲା, ଏ ଅନ୍ଧତାମିଶ୍ରକୁ ଅବିଦ୍ୟା ଦ୍ୱାରା ଆବୃତ ହୋଇକି ଲୋକମାନେ ଭାବୁଛନ୍ତି। ତେଣୁ ତାପରେ ହେଉଛି ତମ, ତମଟା ହେଉଛି କ'ଣ ନା ନଟ୍ ନୋଇଙ୍ଗ ସ୍ପିରିଟ୍ସ ଅଫ୍ ସ୍ପିରିଟ୍ ସୋଲ୍, ଆମେ ଆମର ଆତ୍ମା ବିଷୟରେ ଜ୍ଞାନ ପ୍ରାପ୍ତ ହେଉନାହିଁ, ଏ ହେଉଛି ତମ, ଏ ଗୋଟେ ଅବିଦ୍ୟା। ମୋହଟା କ'ଣ ନା ଇଲ୍ୟୁଜନ୍ ଅଫ୍ ବଡିଲି କନ୍ସେପ୍ଟ ଅଫ୍ ଲାଇଫ୍, ଆମେ ଏ ଶରୀର ଏଇଟା ହେଉଛି ମୋହ, ଇଲ୍ୟୁଜନ୍ ଅଫ୍ ବଡିଲି କନ୍ସେପ୍ଟ ଅଫ୍ ଲାଇଫ୍। ଏବଂ ମହାତ୍ମ କେଉଁଟା ନା ମ୍ୟାଡ୍ ଆଫ୍ଟର ମ୍ୟାଟେରିଆଲ୍ ଏନ୍ଜୟମେଣ୍ଟ, ଭୌତିକ ଜଗତକୁ ଉପଭୋଗ କରିବା ପାଇଁ ପାଗଳ ଅବସ୍ଥାରେ ସମସ୍ତେ ରହିଛନ୍ତି। ତେଣୁ ଏହି ପ୍ରକାର ଯେଉଁ ପାଞ୍ଚ ପ୍ରକାର ଅବିଦ୍ୟା ସୃଷ୍ଟି କରିଛନ୍ତି ସେଥିପାଇଁ ଅବିଦ୍ୟା କର୍ମ ସଂଜ୍ଞାନ, ସେଥିପାଇଁ ସମସ୍ତେ କର୍ମ କରୁଛନ୍ତି ଅବିଦ୍ୟା କର୍ମ ସଂଜ୍ଞାନ। ଏ ତୃତୀୟ ଶକ୍ତି ହେଉଛି ଭଗବାନଙ୍କ ତୃତୀୟ ଶକ୍ତି ବା ନିତ୍ୟତର ଶକ୍ତି। ତେଣୁ ସମସ୍ତେ ଯେହେତୁ କର୍ମ କରୁଛନ୍ତି ସେ କର୍ମରେ ସିଦ୍ଧି ପାଇବା ପାଇଁ ସେମାନେ କ'ଣ କରନ୍ତି ନା କାଂକ୍ଷନ୍ କର୍ମନାମ ସିଦ୍ଧି, କର୍ମରେ ସିଦ୍ଧି ପ୍ରାପ୍ତ ହେବା ପାଇଁ ସେମାନେ ଜଗନ୍ତି ଇହ ଦେବତା, ଇହ କହିଲେ ଭୌତିକ ଜଗତ କଥା କୁହାଯାଉଛି। ଏଇଠି 33 କୋଟି ଦେବତା ଅଛନ୍ତି, 33 କୋଟି ଦେବତା ରହିଛନ୍ତି, ଏମାନେ ପ୍ରକୃତରେ ଭଗବାନଙ୍କର ସେବାରେ ଭଗବାନଙ୍କର ଦ୍ୱାରା ଏଇ ଭୌତିକ ଜଗତକୁ ପରିଚାଳିତ କରିବା ପାଇଁ ସବୁ ରହିଛନ୍ତି। ଏମାନେ ସବୁ ଦୈବ କର୍ମ ସବୁ ରହିଛି, ଇନ୍ଦ୍ର ବରୁଣ ଯମ ଅଗ୍ନି ବାୟୁ ଇତ୍ୟାଦି ଏମାନେ ସବୁ ଯେଉଁ ରହିଛନ୍ତି, ଏମାନେ ସବୁ ଭୌତିକ ସୃଷ୍ଟି ଭୌତିକର ଯେଉଁ ଆବଶ୍ୟକ ରହିଛି ସବୁ ଆବଶ୍ୟକତା ସେ ପୂରଣ କରନ୍ତି ଦେବତାମାନେ, ସେ ତାର ଦାୟିତ୍ୱ ରହିଛି। ଆମର ଯେମିତି ସରକାରଙ୍କର ମୋଦୀ ସରକାରଙ୍କର ନବୀନ ସରକାରଙ୍କର ବିଭିନ୍ନ ଡିପାର୍ଟମେଣ୍ଟ ରହିଛି, କିଏ ଫାଇନାନ୍ସ ମିନିଷ୍ଟର, କିଏ ପାୱାର ମିନିଷ୍ଟର, କିଏ ଇରିଗେସନ୍ ମିନିଷ୍ଟର, କିଏ କେଉଁ ମିନିଷ୍ଟର ସବୁ ରହିଛନ୍ତି, ସେହିଭଳି ଭାବରେ ଭଗବାନଙ୍କର ମିନିଷ୍ଟର ସବୁ ଏମାନେ ରହିଛନ୍ତି। ଇନ୍ଦ୍ର ଇରିଗେସନ୍ ମିନିଷ୍ଟର, ଭଗବାନଙ୍କର ଇରିଗେସନ୍ ମିନିଷ୍ଟର ହେଉଛନ୍ତି ଇନ୍ଦ୍ର, ସେ ଜଳ ବସେଇବେ ଜଳ ଦେବେ, ସେଭଳି ଭାବରେ ସବୁ ଦାୟିତ୍ୱ ରହିଛନ୍ତି, 33 କୋଟି ଦେବତା ରହିଛନ୍ତି। ତେଣୁ ଏମାନଙ୍କୁ ସେମାନେ ସବୁ ପୂଜା କରନ୍ତି, କାହିଁକି ନା କାଂକ୍ଷିତ କର୍ମନାମ ସିଦ୍ଧି, ଇଏ ଯେଉଁ କର୍ମ କରୁଛି କର୍ମ ବିଷୟରେ ପୁଣି କୁହାଯିବ କି କିଭଳି ଭାବରେ କର୍ମ କରିବେ ତାପରେ ସେ କଥା ଆସିବ। ତେଣୁ ଏଇ କର୍ମରେ ସମସ୍ତେ ଚାହୁଁଛନ୍ତି କେମିତି ଆମେ କ୍ରିକେଟ ଖେଳୁଛୁ ମାନେ କ୍ରିକେଟ ଆମେ ଚମ୍ପିଅନ୍ ହୋଇଯିବୁ, କିଏ ଚାହୁଁନାହାନ୍ତି କ'ଣ ଆମେ ହାରିଯାଉ, କିଏ ଚାହୁଁନାହାନ୍ତି, କ୍ରିକେଟ ଖେଳୁଛନ୍ତି ଆମେ କ୍ରିକେଟ ଚମ୍ପିଅନ୍ ହେବୁ, ୱାର୍ଲଡ଼ କପ୍ ଗଲା ମାନେ ୱାର୍ଲଡ଼ କପ୍ ଚମ୍ପିଅନ୍ ହେବୁ, ଏ ସମସ୍ତେ ଭାବୁଛନ୍ତି। ବହୁତ କ୍ରିକେଟ ଟିମ୍ ରହିଲେ ଆମ ଚାଲିଲା ଆମର ଆମର ଧାମରେ ମଧ୍ୟ ଆମର ରଘୁନନ୍ଦନ ଧାମରେ ମଧ୍ୟ କ୍ରିକେଟ ଖେଳ ଚାଲିଲା, ଶୁଣିବା ଚାଲିଲା କ୍ରିକେଟ ଖେଳ କ'ଣ କ୍ରିକେଟ ଖେଳ କେମିତି ହେଲା, କିଏ ଜିତିଲା କିଏ ହାରିଲା, ଚାଲିଲା ଆଲୋଚନା ଚାଲିଲା ସେ ବିଷୟରେ। ତେଣୁ ସବୁ ଯିଏ ଯେଉଁ କର୍ମ କରୁଛନ୍ତି ସମସ୍ତେ ଚାହୁଁଛନ୍ତି ଆମେ ଫାର୍ଷ୍ଟ ପ୍ରାଇଜ୍ ପାଇବୁ, ଗୋଲ୍ଡ ପ୍ରାଇଜ୍ ତ ପାଇବୁ। ଯେଉଁ ଖେଳ ହେଉଛି ବିଭିନ୍ନ ପ୍ରକାର ଆଥଲେଟିକ୍ ସ୍ପୋର୍ଟସ୍ ଚାମ୍ପିଅନସିପ୍ ସବୁ ରହୁଛି, ଗୋଲ୍ଡ ମେଡ଼ାଲ ଯିଏ ଫାଷ୍ଟ ହେଉଛି ସେ ଗୋଲ୍ଡ ମେଡ଼ାଲ ପାଉଛି, ସମସ୍ତେ ଚାହୁଁଛନ୍ତି ଗୋଲ୍ଡ ମେଡ଼ାଲ ପାଇବେ, କିଏ ଚାହୁଁନି ସିଲଭର ବା ବ୍ରୋଞ୍ଜ ପାଇବା ପାଇଁ, କିମ୍ବା କିଛି ନ ପାଇବା ପାଇଁ କିଏ ଚାହୁଁନାହାନ୍ତି, ସମସ୍ତେ ଚାହୁଁଛନ୍ତି ଗୋଲ୍ଡ, ସମସ୍ତେ ଚାହୁଁଛନ୍ତି ସିଦ୍ଧି। ତେଣୁ କାଙ୍କ୍ଷତଂ କାମଣା ସିଦ୍ଧି, ସେମାନେ କ'ଣ କରନ୍ତି ନା ଯଜନ୍ତି ଇହ ଦେବତା, ଇହ ଦେବତା ଯେଉଁମାନେ ଯଜନ କରୁଛନ୍ତି ପୂଜା କରୁଛନ୍ତି ସେମାନେ ମଧ୍ୟ ବହୁତ ଉନ୍ନତସ୍ତରର, ସମସ୍ତେ ସେତିକି ବି କରିବେ ନାହିଁ। ଦେବତାମାନଙ୍କୁ ପୂଜା ଏଇଟା ଶାସ୍ତ୍ରରେ ରେକମେଣ୍ଡେଡ଼ ହେଇଛି, ଅନୁମୋଦିତ ହେଇଛି, ଦେବତାମାନଙ୍କୁ ପୂଜା ଅନୁମୋଦିତ ହେଇଛି। ଏଇ ପୂର୍ବରୁ କହିଛନ୍ତି ବୋଧେ ସେଇଟା ଆମେ ଯେଉଁ କହିଥିଲେ କର୍ମଚକ୍ର କଥା କୁହାଯାଇଥିଲା, ଏ କ'ଣ ବ୍ରହ୍ମା ସୃଷ୍ଟି କରୁଛନ୍ତି ସେତେବେଳେ ସେ କହୁଛନ୍ତି ସହଯଜ୍ଞା ପ୍ରଜା ସୃଷ୍ଟ ପୂର୍ବାଚ ପ୍ରଜାପତି ଅନ୍ୟ ବର୍ଷ ବିଶୁଦ୍ଧମ ଏସବୁ ବସ୍ତୁଷ୍ଟ କାମଧୁ ଦେବାନ୍ ଭାବତା ନୀନ ତେ ଦେବା ଭାବୟନ୍ତୁ ଭ ପରସ୍ପର ଭାବୟନ୍ତମ ଶ୍ରେୟ ପରମ ଭାବସ୍ତ ଇଷ୍ଟାନ୍ ଭଗବାନ ହିବ ଦେବା ଦାସ୍ୟନ୍ତେ ଯଜ୍ଞ ଭାବିତା ତେଇ ଦତ୍ତା ନ ପ୍ରଦା ହେବ ଯେଉଁ ଭକ୍ତି ସ୍ତେନ ହେବ ସର। ଦେବତାମାନଙ୍କୁ ଆମେ ପୂଜା କଲେ ଯଜ୍ଞ ମାଧ୍ୟମରେ ତାଙ୍କୁ ସନ୍ତୁଷ୍ଟ କଲେ ସେମାନେ ଆମର ଆବଶ୍ୟକତା ପୂର୍ଣ୍ଣ କରିବେ। ଏଇଭଳି ଭାବରେ ଆମର ସମସ୍ତେ ସମସ୍ତେ କ'ଣ ସମୃଦ୍ଧ ସମୃଦ୍ଧି ହୋଇପାରିବେ ପ୍ରାପ୍ତ ହୋଇପାରିବେ। ତେଣୁ ଯେଉଁମାନେ ଏଇଟା ଏଇ ଯେ ଚକ୍ର ଭଗବାନ ସୃଷ୍ଟି କରିଛନ୍ତି ବୋଲି କହିଲେ ପୂର୍ବ ଅଧ୍ୟାୟରେ ବର୍ଣ୍ଣନା କରିଛେ, ତେଣୁ ଏବଂ ପ୍ରବର୍ତ୍ତିତ ଚକ୍ରମ ମହାନୁବର୍ତ୍ତୀ ହେଲେ ଅଭାବିକ ଇନ୍ଦ୍ରାଣାମ ଭୋଗଙ୍କ ପାଠ ସହଯୋଗୀ। ଏଇ ଯେଉଁ ଚକ୍ର ଭଗବାନ ସୃଷ୍ଟି କରିଛନ୍ତି ଆମେ ଦେବତାମାନଙ୍କୁ ପୂଜା କରିବା, ଦେବତାମାନେ ଆମର ଆବଶ୍ୟକତା ପୂରଣ କରିବେ, ଏଇଭଳି ଭାବରେ ଚକ୍ର ଚାଲିଛି। ଏହି ଚକ୍ରକୁ ଯେଉଁମାନେ ଗ୍ରହଣ କରିବେ ନାହିଁ ସେମାନେ ମୋଗମ ପାର୍ଥ ତାଙ୍କର ଜୀବନ ହେଉଛି ବୃଥା, ମୋଗମ ପାର୍ଥ ସହଜୀବତୀ, ଏଇଟା ପୂର୍ବରୁ ବର୍ଣ୍ଣନା କରିସାରିଛନ୍ତି। ତେଣୁ ଇଏ ଯେଉଁମାନେ ଦେବତା ପୂଜା କରନ୍ତି କର୍ମରେ ସିଦ୍ଧିପ୍ରାପ୍ତ ହେବେ ସେମାନେ ମଧ୍ୟ ବହୁତ ଉନ୍ନତସ୍ତରର, ସେମାନେ ବହୁତ ଉନ୍ନତସ୍ତରର, ସେମାନେ ସାଧାରଣ ବ୍ୟକ୍ତି ନୁହନ୍ତି, ସାଧାରଣ କିଏ ଦେବତାମାନଙ୍କୁ ପୂଜା କରନ୍ତି ନାହିଁ, ଦେବତା ପୂଜା କରନ୍ତି ନାହିଁ, ସେମାନେ ବିଶ୍ୱାସ କରନ୍ତି ହେ ଦେବ ଲୋକ କ'ଣ ଏସବୁ ଅନ୍ଧବିଶ୍ୱାସ ଏଭଳି ଭାବରେ କୁହନ୍ତି ସେମାନେ। ଆମେ ନିଜେ କର୍ମ ଏଇଟା ହେଉଛି କ'ଣ କର୍ମ ମୀମାଂସା, ଏଇ ଜୈନଙ୍କର କର୍ମ ମୀମାଂସା ରହିଛି, କର୍ମ ଆମେ ଯେଉଁଭଳିଆ କର୍ମ କରିବା ସେଭଳିଆ ଫଳ ପାଇବା, ଦେବତାମାନେ କ'ଣ କରିବେ। ଭଗବାନ ମଧ୍ୟ କର୍ମ ମୀମାଂସାରେ ଆଶ୍ରୟ ନେଇକି ଇନ୍ଦ୍ରଜଗକୁ ବନ୍ଦ କରିଥିଲେ, ଏ ପରେ ଆସିବେ ଦଶମ ସମୟ ଚବିଶ ଅଧ୍ୟାୟରେ ଆସିବେ ତାଙ୍କ କଥା। ତେଣୁ ଏଇ ଯେଉଁ କର୍ମୀମାନେ ଏସବୁ କର୍ମମାନେ କର୍ମ ମୀମାଂସା ଯେଉଁ ରହିଛି ସେଥିରେ କୌଣସି ଦେବତା ବା ଭଗବାନ ଏସବୁ କିଛି ଗ୍ରହଣ କରାଯାଏ ନା, ଆମେ ଯେଉଁଭଳି ଭାବରେ କର୍ମ କରିବା ସେଇଭଳି ଭାବରେ ଫଳ ପାଇବା ପ୍ରାପ୍ତ ହେବା। ବୈଜ୍ଞାନିକମାନେ ମଧ୍ୟ ସବୁ କହିଛନ୍ତି ନ୍ୟୁଟନ୍ଙ୍କର ଯେଉଁ ରହିଛି ଥାର୍ଡ଼ ମୋସନ୍ କ'ଣ ଫର୍ ଇଚ୍ ଆକ୍ସନ୍ ଦାର୍ ଇଜ୍ ଆନ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍, ଯେଉଁଭଳି ଭାବରେ କାମ କରିବା ତା'ର ସେଇଭଳି ଭାବରେ ପ୍ରତିକ୍ରିୟା ମିଳିବ। ତେଣୁ ଏଇ ଯେଉଁ କର୍ମ ସବୁ ରହିଛି, ଯେଉଁମାନେ କର୍ମର ସିଦ୍ଧି ପ୍ରାପ୍ତ ହେବା ପାଇଁ ଦେବତାମାନଙ୍କୁ ପୂଜା କରୁଛନ୍ତି ସେମାନେ ମଧ୍ୟ ଉନ୍ନତ ସ୍ତରର, ସେମାନେ ସାଧାରଣ ବ୍ୟକ୍ତି ନୁହନ୍ତି, ସେମାନେ ସାଧାରଣ ଯେଉଁମାନେ ପଶୁ ସ୍ତରରେ ରହିଛି ସେମାନେ ଦେବତା ପୂଜା ଜାଣନ୍ତି ନାହିଁ, ପଶୁଭଳି ଜୀବନଯାପନ କରୁଛନ୍ତି ଜାଣନ୍ତି ନାହିଁ, ଦେବତା ବି ଅଛନ୍ତି ତାଙ୍କୁ ପୂଜା କରିବା, ଆମେ ତାଙ୍କୁ ପ୍ରଣାମ କରିବା ବା ତାଙ୍କୁ ଆମର ସମ୍ମାନ ଦେଖିବା ତାଙ୍କୁ ପୂଜା କରିବା ଏସବୁ ଜିନିଷ ରହିଛି। ପୂଜା ମୁଁ ଯେତେବେଳେ ଯାଉଥିଲି ଆମେ ପିଲା ଆମେ ଆମେ ଯେତେବେଳେ ଏସବୁ ଜାଣିନଥିଲେ ଜ୍ଞାନ ନଥିଲା, ଆମେ ସାଧାରଣତଃ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ସବୁ ମନ୍ଦିର ରହିଛି, ଦେବ ମନ୍ଦିର ରହିଛି, ଦେବଦେବୀ ମନ୍ଦିର ରହିଛନ୍ତି, ଗାଡ଼ିରେ ଯାଉଥିଲେ ମୁଁ ସମସ୍ତେ ପ୍ରଣାମ କରିବେ ଏବଂ ସେ ଭାବୁଥିଲି ସମସ୍ତଙ୍କୁ କ'ଣ ପ୍ରଣାମ କରିବା କଥା ନା ସମସ୍ତଙ୍କୁ ପ୍ରଣାମ କରିବା କଥା, କାରଣ ସେମାନେ ହେଉଛନ୍ତି ଆମର ଆମେ ତାଙ୍କ ଋଣୀ ରହିଛେ ଦେବତାମାନଙ୍କ ପାଖରେ। ଆମେ ଛଅଟା ଯେଉଁ ଋଣ ରହିଛି ତା ଦେହରୁ ଦେବତା ଋଣ ଗୋଟିଏ ରହିଛି, ଦେବତାମାନେ ରହିଛନ୍ତି ଆମର ଆମକୁ ସେ ସାହାଯ୍ୟ କରୁଛନ୍ତି, ଭଗବାନଙ୍କ ସେବାରେ ନିଯୁକ୍ତ ହୋଇକରି ଭୌତିକ ଆବଶ୍ୟକତା ସବୁ ପୂରଣ କରୁଛନ୍ତି ସେ ଦେବତାମାନେ। ତେଣୁ ଅନ୍ତପକ୍ଷେ ଆମେ ତାକୁ ପ୍ରଣାମ ଆମେ ତାଙ୍କୁ ସମ୍ମାନ ଜଣାଇବା କଥା, ଏମିତି ଭକ୍ତମାନେ ମଧ୍ୟ ତାଙ୍କୁ ସମ୍ମାନ ଜଣାଇବା କଥା, ଭକ୍ତମାନେ କାହାକୁ କିଭଳି ପ୍ରଣାମ କରିବେ ତା'ର ସବୁ ରହିଛି ବିଧି ରହିଛି, ଭକ୍ତମାନେ ଜାଣନ୍ତି ନାହିଁ ସେ ବିଧି କେମିତି ପ୍ରଣାମ କରିବାକୁ ପଡ଼ିବ ସେ ବିଧି ଜାଣନ୍ତି ନାହିଁ, କିଏ ଜାଣିଛନ୍ତି ବିଧି କିଏ କହିପାରିବେ କ'ଣ କେମିତି କେମିତି ପ୍ରଣାମ କରିବା ବିଧି କ'ଣ କ'ଣ କୁହନ୍ତୁ କେମିତି ବିଧି କ'ଣ ଯେ ପ୍ରଣାମ କରିବା ଗୋଟେ ବିଧି ରହିଛି ଏଇ ପ୍ରସଙ୍ଗରେ ଆସିଗଲା କଥା। ଆମେ ଯେଉଁ ଗୁରୁଦେବଙ୍କୁ ପ୍ରଣାମ କରିବା ଆମେ ତାଙ୍କୁ ସାମ୍ନାସାମ୍ନି ପ୍ରଣାମ କରିବା, ସିଧା ପ୍ରଣାମ କରିବା, ସିଧା ପ୍ରଣାମ କରିବା, ଭଗବାନ ମଧ୍ୟ ପ୍ରଣାମ କରିବା, ଭଗବାନ ବାମ ପଟେ ରହିକି ଆମେ ପ୍ରଣାମ କରିବା, ଭଗବାନ ବାମ ପଟେ ରହିବା ଆମେ ପ୍ରଣାମ କରିବା। ତେଣୁ ଅନ୍ୟ ଦେବଦେବୀମାନଙ୍କୁ ପୂଜା କରିବା ତାଙ୍କୁ
କିଭଳି ଭାବରେ ନା ତାଙ୍କୁ ଡାହାଣ ପଟେ ରଖି ପୂଜା ପ୍ରଣାମ କରିବା, ଦେବାଦେବୀ ମାନେ ଡାହାଣରେ ରହିବେ ଆମେ ପ୍ରଣାମ କରିବା, ଏଇଭଳି ଭାବରେ ତାଙ୍କ ପ୍ରଣାମର ବିଧି ସବୁ ରହିଛି। ବୈଷ୍ଣବମାନଙ୍କୁ ସାମ୍ନାସାମ୍ନି ସିଧାସଳଖ ପ୍ରଣାମ କରିବା, ଏସବୁ ବିଧି ରହିଛି। କିନ୍ତୁ କିଏ ଜାଣିଛନ୍ତି ସେ ବିଧି, କିଏ ଜାଣିଛନ୍ତି କ'ଣ ଏସବୁ ବିଧି? ତେଣୁ ଇଏ ସମସ୍ତଙ୍କୁ ଆମେ ସମ୍ମାନ କରିବା କଥା, ଦେବତାମାନଙ୍କ କଥା ଛାଡ଼ନ୍ତୁ, ଭାଗବତ ଏକାଦଶ ସ୍କନ୍ଧ ବର୍ଣ୍ଣନା କରି ଆମେ ମନୁଷ୍ୟମାନଙ୍କର ଏଇ ସାଧାରଣ ଧର୍ମ ସେ ସମସ୍ତଙ୍କୁ ସମ୍ମାନ କରିବେ। କୁକୁର ବିଲେଇମାନଙ୍କୁ ମଧ୍ୟ ସମ୍ମାନ କରିବେ, ପ୍ରଣାମ କରିବେ, ଦଣ୍ଡବତ କରିବେ, ପ୍ରଣାମ କରିବେ। ମହାପ୍ରଭୁ ମଧ୍ୟ ସେ କଥା କହିଲେ, ଅମାନିନ ମହାନୀନ କୀର୍ତ୍ତନୀୟ ସଦା ହରି, ସମସ୍ତଙ୍କୁ ପ୍ରଣାମ, ସମସ୍ତଙ୍କୁ ସମ୍ମାନ କରାଯିବ। ତେଣୁ ଦେବତାମାନେ ଆମେ ଯେ ଚାଲିଗଲେ ମଧ୍ୟ ସେଠି ଯେଉଁ ରହିଛି ଦେବ ଆମ ଅଜାଣତ ସବୁ ଭୁଲ ହୋଇଯାଉଛି, ତେଣୁ ଦେବଯଜ୍ଞ ସେଥିପାଇଁ କରାଯାଇଛି, ଦେବଯଜ୍ଞ ସେଇଟା କରାଯିବ। ତେଣୁ ଇଏ ଯେଉଁ ରହିଲା, ଏ ଯେଉଁମାନେ ଅନ୍ତତଃ ପକ୍ଷେ ଦେବତାମାନଙ୍କୁ ପୂଜା କରନ୍ତି ସେମାନେ ପ୍ରକୃତରେ ଉନ୍ନତ ସ୍ଥିତି, ସେମାନେ ବୈଦିକ କର୍ମକାଣ୍ଡ ଅନୁସାରେ ଅନ୍ମୋଚ କର୍ମ ସେମାନେ କରୁଛନ୍ତି। ଯେଉଁମାନେ ଦେବଦେବୀମାନଙ୍କୁ ପୂଜା ବି କରି କରୁନାହାନ୍ତି, ଜାଣିନାହାନ୍ତି ସେମାନେ, ସେମାନେ ପଶୁ ସ୍ତରରେ ରହିଛନ୍ତି, ସେମାନେ ସେମାନେ ଜାଣନ୍ତି ନାହିଁ, କିଛି ଜାଣନ୍ତି ନାହିଁ, ବୈଦିକ ରୀତିନୀତି କିଛି ଜାଣନ୍ତି ନାହିଁ। ତେଣୁ ସାଧାରଣତଃ ଯେଉଁମାନେ ବେଦ ବିଷୟରେ କିଛି ଜ୍ଞାନ ଅଛି, ଦେବଦେବୀମାନଙ୍କ ବିଷୟରେ ଜ୍ଞାନ ଅଛି, ଦେବଦେବୀଙ୍କ ଶରଣ ଯାଉଛନ୍ତି, ସେମାନେ ସାଧାରଣତଃ ଏହି କର୍ମରେ ସିଦ୍ଧି ପ୍ରାପ୍ତ ହେବା ପାଇଁ କାଂକ୍ଷତମ କର୍ମଣାମ ସିଦ୍ଧିଂ ଯୋଜନ୍ତି ଇହ ଦେବତା। ତେଣୁ ଏଇ ଯେଉଁ ଭୌତିକ ଜଗତରେ ଯେଉଁ 33 କୋଟି ଦେବତା ରହିଛନ୍ତି ସେମାନଙ୍କୁ ସେମାନେ ଯୋଜନ କରନ୍ତି, ପୂଜା କରନ୍ତି, ଏ ସପ୍ତଦଶ ଅଧ୍ୟାୟ ବର୍ଣ୍ଣନା କରାଯିବ। ଅର୍ଜୁନ ଯେତେବେଳେ ପଚାରିବେ ସପ୍ତଦଶ ଅଧ୍ୟାୟରେ, ଯେ 16 ଅଧ୍ୟାୟରେ ଭଗବାନ ଯେତେବେଳେ ବର୍ଣ୍ଣନା କଲେ ଦୈବ ଅସୁର ବିଭାଗ ଯେଉଁ ବିଷୟରେ ବର୍ଣ୍ଣନା କଲେ, ସେତେବେଳେ ଅନ୍ତିମରେ କହିଲେ ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ ନ କରି କାର୍ଯ୍ୟ କରନ୍ତି ସେମାନେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି ନାହିଁ। ତେଣୁ 17 ଅଧ୍ୟାୟରେ ଅର୍ଜୁନ ପଚାରିଲେ, ପ୍ରଭୁ ଯେଉଁମାନେ ଯେ ଶାସ୍ତ୍ରବିଧି ମୁତ୍ସୃଜ ଯଦନ୍ତେ ଶ୍ରଦ୍ଧାନତା ତେଷାଂ ନିଷ୍ଠା ପିତା କୃଷ୍ଣ ସତ୍ୟ ମାହ ରଜସ୍ତମ, ଯେଉଁମାନେ ଶାସ୍ତ୍ରବିଧି ଜାଣନ୍ତି ନାହିଁ ସେଇଟାକୁ ଉଲ୍ଲଂଘନ କରି ପୂଜା କରନ୍ତି ତାଙ୍କର କ'ଣ, ତାଙ୍କର କିଭଳି ଭାବରେ ସ୍ଥିତି କ'ଣ, ତାଙ୍କର କ'ଣ ନିଷ୍ଠା ବା ତାଙ୍କର ସ୍ଥିତି କ'ଣ? 17 ଅଧ୍ୟାୟ ପ୍ରଥମ ଶ୍ଳୋକରେ ଏଇଟା କୁହାଯାଇଛି। ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତରରେ ପ୍ରଥମେ କହିଲେ ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ କରି ପୂଜା କରନ୍ତି ତାଙ୍କ କଥା କହିଲେ, ତାପରେ କହିଲେ ଯେଉଁମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରି କରନ୍ତି ତାଙ୍କ କଥା କହିବେ। ଭଗବାନ କହିଲେ କ'ଣ ନା, ତ୍ରିବିଧା ଭବତି ଶ୍ରଦ୍ଧା ଦେଇନାଂସା ସ୍ୱଭାବଦା ସାତ୍ୱିକୀ ରାଜସୀ ତୈବ ତାମସୀ ଚିତିତାଂ ଶୁଣୁ। ତେଣୁ ଏଠି ମଧ୍ୟ ଆସିବ ସେ କଥା, ବିଭିନ୍ନ ଗୁଣରେ କିଏ କେଉଁ ବିଭାଗ ରହିଛନ୍ତି, ଯାହାର ଯେଉଁ ଗୁଣ ରହିଛି ସେ ସେଇଭଳିଆ ପୂଜା କରିବେ। 3 ପ୍ରକାର ଶ୍ରଦ୍ଧା ରହିଛି, ତ୍ରିବିଧା ଭବତି ଶ୍ରଦ୍ଧା ଦେହିନାଂସା ସ୍ୱଭାବଦା, ଏ ତାଙ୍କର ସ୍ୱଭାବ, ସେଇଟା ପୂର୍ବଜନ୍ମର ଫଳ ଅନୁସାରେ, ପୂର୍ବଜନ୍ମର କର୍ମ ଅନୁସାରେ ଏ ସ୍ୱଭାବ ନିର୍ଣ୍ଣୟ ହୋଇଛି। ଆମେ ଯେଉଁ ଶରୀର ପାଇଛେ ପୂର୍ବଜନ୍ମ ଅନୁସାରେ ଶରୀର ପ୍ରାପ୍ତ ହୋଇଛେ, ଦେହିନାଂସା ସ୍ୱଭାବଦା। ତେଣୁ କିଏ ସତ୍ୟଗୁଣରେ ତାଙ୍କର ରହିଛି, ସତ୍ୟଗୁଣ ପ୍ରାଧାନ୍ୟ ରହିଛି, କ'ଣ ଦେହିନାଂସ ସାତ୍ୱିକ ରାଜସ୍ୱ ତାମସୀ ଚେତିତାଂ ଶୃଣୁ, କିଏ ସତ୍ୟଗୁଣ ପ୍ରାଧାନ୍ୟ ରହିଛି, କାହାର ରଜଗୁଣ ପ୍ରାଧାନ୍ୟ ରହିଛି, କାହାର ତମଗୁଣ ପ୍ରାଧାନ୍ୟ ରହିଛି, ତେଣୁ ସେହି ଅନୁସାରେ ସେମାନେ ପୂଜା କରିବେ। ତେଣୁ ସେଥିରେ କହିଲେ ଯଦନ୍ତି ସାତ୍ୱିକା ଦେବାନ, ଯେଉଁମାନେ ସତ୍ୟଗୁଣ ପ୍ରାଧାନ୍ୟ ରହିଛି ସେମାନେ ଦେବଦେବୀମାନେ ପୂଜା କରନ୍ତି। ତେଣୁ ଯେଉଁମାନେ ଏଠି ଯେଉଁ କୁହାଯାଉଛି କାଂକ୍ଷତମ କରୁଣାମ ସିଦ୍ଧି ଯଦନ୍ତି ଇଏ ହେଉଛି ଦେବତା, ତାଙ୍କର ସତ୍ୟଗୁଣ ଥିବାରୁ ସତ୍ୟଗୁଣ ପ୍ରଧାନ ଥିବାରୁ ସେମାନେ ଦେବତାମାନଙ୍କୁ ପୂଜା କରନ୍ତି, ନହେଲେ କରିପାରିବେ ନାହିଁ। ଯଦନ୍ତି ସାତ୍ୱିକା ଦେବାନ ଯକ୍ଷ ରକ୍ଷା ସେ ରାଜସା, ରଜଗୁଣ ପ୍ରଧାନ ଯେଉଁମାନଙ୍କ ସେମାନେ ଯକ୍ଷ ରକ୍ଷା ସେମାନେ ପୂଜା କରିବେ, ଏବଂ ଭୂତ ପ୍ରେତ ଗଣ ସ୍ଥାନରେ ଯଦନ୍ତି ତାମସା ଜନା, ଏବଂ ତମଗୁଣ ପ୍ରାଧାନ୍ୟ ରହିଛି ସେମାନେ ଭୂତ ପ୍ରେତ ହେଇଯାଇ ପୂଜା କରନ୍ତି। ତେଣୁ ଏ ଯେଉଁ ରହିଛି ଏଇଟା ପ୍ରଥମେ କହିଲେ ଯେଉଁମାନେ ବେଦ ଅନୁସାରେ କାର୍ଯ୍ୟ କରନ୍ତି ପୂଜା କରନ୍ତି, କିନ୍ତୁ ବେଦ ଉଲ୍ଲଂଘନ କରି ଯେଉଁମାନେ କରନ୍ତି ସେଇଟା ହେଉଛି ଅସୁର ପ୍ରବୃତ୍ତି, ତାପରେ ସେଇଟା ଭଗବାନ କହିବେ ଅର୍ଜୁନଙ୍କୁ। ତେଣୁ ଯେଉଁମାନେ ଦେବତାମାନଙ୍କୁ ପୂଜା କରୁନାହାନ୍ତି ସେମାନେ ଅସୁର, ସେମାନେ କହିବାକୁ ଯେଉଁଭଳି ଅସୁର, 17 ଅଧ୍ୟାୟରେ ତା'ର ଉତ୍ତର ଦିଆଯାଇଛି ସେ କଥା। ତେଣୁ ଏଇ ଯେଉଁ ଭୌତିକ ଜଗତର ଗୁଣ ଅନୁସାରେ ସେମାନେ ସେଇ ଅନୁସାରେ ପୂଜାପୂଜି ସବୁ କରୁଛନ୍ତି। ସାଧାରଣତଃ ଦେବଦେବୀମାନେ ପୂଜା କରୁଛନ୍ତି ମାନେ ସେମାନେ ସତ୍ୱଗୁଣ ତାଙ୍କ ପ୍ରାଧାନ୍ୟ ରହିଛି, ତେଣୁ ସେମାନେ ଦେବଦେବୀମାନଙ୍କୁ ପୂଜା କରୁଛନ୍ତି। ତେଣୁ କାଙ୍କ୍ଷେତ କାହିଁକି କରୁଛନ୍ତି ନା କାଙ୍କ୍ଷେତ କରଣାମ ସିଦ୍ଧି। ଅର୍ଜୁନ ଯେଉଁ ପଚାରିଲେ ଯେ ସମସ୍ତେ ତ ଆପଣଙ୍କର ଶରଣ ଯିବା କଥା, କାହିଁକି ସମସ୍ତେ ଯାଉନାହାନ୍ତି, ଯେ ଯଥାଙ୍କ ପର୍ଯ୍ୟନ୍ତ ତାଙ୍କ ସତ୍ୟ ଭଗାମ୍ୟ, ଏ ଯେଉଁ ଶ୍ଳୋକଟି କହିଥିଲେ ଭଗବାନ 11 ଶ୍ଳୋକରେ। ତେଣୁ ଅର୍ଜୁନଙ୍କର ମନରେ ଏଇ ପ୍ରଶ୍ନ ଆସିଲା, ଅର୍ଜୁନ ପଚାରିନାହାନ୍ତି, ଅର୍ଜୁନ ମନରେ ଆସିଲା କାହିଁକି ସମସ୍ତେ ଆପଣଙ୍କ ଶରଣ ଯାଉନାହାନ୍ତି। ତେଣୁ ଅର୍ଜୁନ ନ ପଚାରିଲେ ମଧ୍ୟ ଭଗବାନ ବୁଝିପାରିଲେ, ତେଣୁ ଏଇ ଶ୍ଳୋକଟି କହିଲେ କାଙ୍କ୍ଷେତ କର୍ମନା ସିଦ୍ଧି, ଯେ ଯେଉଁ କର୍ମରେ ରହିଛନ୍ତି ସେ କର୍ମରେ ସିଦ୍ଧି ପ୍ରାପ୍ତ ହେବା ପାଇଁ ସେମାନେ ଦେବତାମାନଙ୍କୁ ପୂଜା କରୁଛନ୍ତି। କ୍ଷିପ୍ରଙ୍ଗୀ ମାନସ ସେମାନେ ଭାବନ୍ତି କ'ଣ ନା କ୍ଷିପ୍ର, ଖୁବ୍ ଶୀଘ୍ର ସେମାନେ ଫଳପ୍ରାପ୍ତ ହୋଇଯିବେ। ସିଦ୍ଧିଂ ଭବତି କର୍ମଦା, ସେମାନେ ଖୁବ୍ ଶୀଘ୍ର ସିଦ୍ଧିପ୍ରାପ୍ତ ହୋଇଯିବେ। ତେଣୁ ଏଇଟାକୁ ସେଥିପାଇଁ ସେମାନେ ବିଭିନ୍ନ ଦେବଦେବୀମାନଙ୍କର ପୂଜା କରନ୍ତି ବା ଶରଣରେ ଯାଆନ୍ତି। ତେଣୁ ଏ ଶ୍ଳୋକ ଉପରେ ଆମର ପ୍ରଭୁ କହିଥିଲେ, ତଥାପି ଆମେ କଥା ପ୍ରସଙ୍ଗରେ ବହୁତ କଥା ଆସିଗଲା। ତେଣୁ ଏଠି ଆମର ପ୍ରଭୁପାଦ ମହାରାଜ ମଧ୍ୟ ଭାବାର୍ଥରେ କହୁଛନ୍ତି, ଏଇ ଭୌତିକ ଜଗତରେ ଲୋକମାନଙ୍କର ଦେବତାମାନଙ୍କ ସମ୍ବନ୍ଧରେ ବଡ଼ ଭ୍ରମ ଧାରଣା ଅଛି। ଏ ଜଗତରେ ଲୋକମାନେ ଯଦିଓ ଖୁବ୍ ବିଦ୍ୱାନ ଓ ପଣ୍ଡିତ ବୋଲି ପରିଗଣିତ ହୁଅନ୍ତି, ତଥାପି ସେମାନେ ବଡ଼ ନିର୍ବୁଦ୍ଧିଆ। ଏଇ ଯେଉଁ କୁହାଗଲା କ୍ଷିପ୍ରଙ୍ଗୀ ମାନସିକ, ଏଇଟା ପ୍ରକୃତର ଠିକ୍ ତତ୍ତ୍ୱ ନୁହଁ। ପ୍ରକୃତରେ ସବୁଠାରୁ ଆମେ ସକାଳେ ଆଜି କହିଥିଲେ କ୍ଷିପ୍ରତମ ଭଗବାନ ହେଉଛନ୍ତି ସବୁଠାରୁ କ୍ଷିପ୍ରତମ। ଯେମିତି ଉଦାହରଣ ଦିଆଯାଇଛି ଖଟୁଆଙ୍କ ମହାରାଜଙ୍କର, ଗୋଟିଏ ମୁହୂର୍ତ୍ତରେ ସେ ଭଗବତ ଧାମ ପଳେଇଲେ, ଗୋଟିଏ ମୁହୂର୍ତ୍ତରେ। ଏକଥା ସେମାନେ ଜାଣନ୍ତି ନାହିଁ, ସେମାନେ ଭାବନ୍ତି କ'ଣ ଏ ଯାହାକୁ ପୂଜା କଲେ ମଧ୍ୟ ଏକା କଥା, କେତେ ଜଣ ଅଛନ୍ତି ସେମାନେ, ତୁମେ ଯେମିତି ପୂଜା କରୁଛ ଆମେ ସେମିତି ପୂଜା କରୁଛୁ, ତୁମର ଯେମିତି ମନ୍ତ୍ର ଅଛି ଆମର ସେମିତି ମନ୍ତ୍ର ଅଛି, ତୁମର ଯେମିତି ଗୁରୁ ଅଛି ଆମର ସେମିତି ଗୁରୁ ଅଛନ୍ତି। ପ୍ରଭୁପାଦ ମହାରାଜ କହନ୍ତି ଯେମିତି ଗୁରୁ ରଖିବାଟା ଯେମିତି ଲୋକମାନେ କୁକୁର ରଖୁଛନ୍ତି ସେଇଭଳିଆ ଗୋଟେ ସର୍ କୁକୁର ରଖୁଛନ୍ତି ଲୋକମାନେ, ଆମେ କୁକୁର ରଖିବା ସେଭଳିଆ, ଆମେମାନେ ଗୁରୁ ରଖୁଛନ୍ତି ଗୁରୁ ଗ୍ରହଣ କରୁଛନ୍ତି ଆମେ ସେଭଳିଆ ଗୁରୁ ଗ୍ରହଣ କରିବା। ଏ କୁକୁର ରଖିବା ଭଳିଆ ହେଇଯାଉଛି, ଗୁରୁ ତସ୍ମାତ୍ କ'ଣ ତସ୍ମାତ୍ ଗୁରୁଙ୍କୁ ପ୍ରପଦ୍ୟନ୍ତ ଜିଜ୍ଞାସୁ ଶ୍ରେୟ ଉତ୍ତମ, ଜୀବନର କ'ଣ ଶ୍ରେୟ ଏଇଟା ଜାଣିବା ପାଇଁ ଜଣେ ଗୁରୁ ଗ୍ରହଣ କରିବେ। ଗୁରୁ ଗ୍ରହଣ କରିବା ଗୋଟେ ଫେସନ୍ ନୁହଁ, ଅନ୍ୟମାନେ ଗୁରୁ ଗ୍ରହଣ ଆମେ ଗୁରୁ ଗ୍ରହଣ କରିଦେବା ନା, ଏଇଟା ଗୁରୁ ଗ୍ରହଣ ଫେସନ୍ ନୁହଁ। ପ୍ରଭୁପାଦ ମହାରାଜ ଗୋଟେ ଜାଗାରେ କହିଛନ୍ତି କଥା, କୁକୁର ରଖିଲା ଭଳିଆ ଆମେ ମଧ୍ୟ ଗୋଟେ ଗୁରୁକୁ ଗ୍ରହଣ କରିଦେବା ତା ନୁହଁ। ତେଣୁ ଏ ଯେଉଁ ହଁ ପ୍ରଭୁପାଦ ମହାରାଜ କହନ୍ତି ଯେ ତାଙ୍କ ଭାବାର୍ଥରେ ଯେ ସେମାନେ କେବେ ହେଲେ ପରମେଶ୍ୱର ନାରାୟଣ ବିଷ୍ଣୁ କିମ୍ବା କୃଷ୍ଣଙ୍କ ସହିତ ସମାନ ହୋଇପାରିବେ ନାହିଁ ଅନ୍ୟ ଦେବତାମାନେ। ତେଣୁ ସେମାନେ ଭାବନ୍ତି ଏ ଯେଉଁ ତ୍ରିନାଥ ମେଳା, ଆମେ କଥା ସବୁ ବହୁତ ଥର କହିଛେ, କଳିଯୁଗ ଲୋକମାନେ ଜାଣିପାରିବେ ନାହିଁ ବେଦ କ'ଣ, ତେଣୁ ପାଷଣ୍ଡବାଦ ସବୁ ଆସିଯାଇଛି। ପାଷଣ୍ଡବାଦ ବ୍ରହ୍ମା ଶିବ ଏବଂ ବିଷ୍ଣୁ ଏ ତିନି ଜଣଙ୍କୁ ଏକ ଆସନ ରଖି ପୂଜା କରନ୍ତି। ତ୍ରିନାଥ ମନ୍ଦିର ସବୁ ରହିଛି ଓଡ଼ିଶାରେ, ବିଶେଷ ଭାବରେ ରହିଛି ସବୁ ତ୍ରିନାଥ ମନ୍ଦିର, ଏ ପାଷଣ୍ଡବାଦ ସବୁ ରହିଛି। ଲକ୍ଷ୍ମୀ ଚାଲିଗଲେ ଜଗନ୍ନାଥ ଭିକ୍ଷା କରିବ ବର୍ତ୍ତମାନ, ଲକ୍ଷ୍ମୀ ଚାଲିଗଲେ ବସିକିରି, କିନ୍ତୁ ଜଗନ୍ନାଥ ଆଉ ଚଳିଲା ନାହିଁ, ଖାଇବା ପାଇଁ ମିଳିବ ନାହିଁ, ସେ ଭିକ୍ଷା କରିବେ, ଭିକ୍ଷା କଲେ ମଧ୍ୟ ଭିକ୍ଷା ମିଳିବ ନାହିଁ, ଏ ଲକ୍ଷ୍ମୀ ପୁରାଣ ପାଷଣ୍ଡବାଦ ସବୁ ରହିଛି। ତେଣୁ ପ୍ରକୃତ ଲୋକମାନେ ଜାଣିପାରନ୍ତି ନାହିଁ, ଭଗବତ ମହାରାଜ ବଡ଼ ଭାଷ୍ୟ ଦେଇଛନ୍ତି, ବହୁ ଭାବରେ କହିଛନ୍ତି, ତେଣୁ ଆମେ ଏଇଟା କହିବା ନାହିଁ ଏତେ। ତେଣୁ ଅନ୍ତିମରେ କହିଲେ ପ୍ରଭୁପାଦ ମହାରାଜ, ଏ ଶ୍ଳୋକରୁ ଜଣାଯାଉଛି ଯେ ଲୋକମାନେ ପ୍ରାୟ କୃଷ୍ଣ ଚେତନା ଲାଭ ଦିଗରେ ଆଗ୍ରହୀ ନୁହନ୍ତି, ସେମାନେ ପ୍ରଧାନତଃ ଭୌତିକ ସୁଖଭୋଗ ପଛରେ ଧାବମାନ ଏବଂ ସେଥିପାଇଁ ସେମାନେ କୌଣସି କ୍ଷମତାଶୀଳ ବ୍ୟକ୍ତିକୁ ପୂଜା କରନ୍ତି, ଦେବତାକୁ ମଧ୍ୟ ପୂଜା କରନ୍ତି, ବ୍ୟକ୍ତିକୁ ପୂଜା କରନ୍ତି। ଜଣେ ମାନଙ୍କର ଗୋଟେ ରହିଛନ୍ତି ବହୁତ ଉନ୍ନତ ସ୍ତରରେ ଅଛନ୍ତି ନେତା ଜଣେ ରହିଛନ୍ତି, ତାଙ୍କ ପଛରେ ଆମେ ଗୋଟେ ଯାଇ ତାଙ୍କୁ ସମ୍ମାନ କରି ଇଏ କରିକି ଆମକୁ ଚାକିରିଟେ ପାଇଗଲେ, ଆମେ ଭାବୁଛୁ ଆମ ଜୀବନ ଧନ୍ୟ ହୋଇଗଲା, ତେଣୁ ତାଙ୍କର ଆମେ ପୂଜା କରୁଛେ। ତେଣୁ ଏଇଭଳି ଭାବରେ 12 ନମ୍ବର ଶ୍ଳୋକରେ କୁହାଯାଇଛି, 13 ନମ୍ବର ଶ୍ଳୋକରେ ଆଉ ଗୋଟେ ଶ୍ଳୋକ କହିବା, କାଲିଠୁ ଆମେ 14 ଶ୍ଳୋକ ଆରମ୍ଭ କରିବା, ସମୟ ହୋଇଗଲାଣି। ତେଣୁ 13 ନମ୍ବର ଶ୍ଳୋକ କହୁଛନ୍ତି ଭଗବାନ, 13 ନମ୍ବର ଶ୍ଳୋକ କାହିଁକି କହିଲେ ନା ଆମର ଶ୍ରୀଧର ସ୍ୱାମୀ ତାଙ୍କ ଭାଷାରେ କହୁଛନ୍ତି, ସତ୍ୱ ପ୍ରଧାନ ବ୍ରାହ୍ମଣା ତେଷାଂ ଶ୍ରମ ତମାଦିନି କର୍ମାଣି, ସତ୍ୱରଜ ପ୍ରଧାନ କ୍ଷତ୍ରିୟା ତେଷାଂ ଶୌର୍ଯ୍ୟ ଯୁଦ୍ଧାଦିନି କର୍ମାଣି, ରଜସ୍ତମ ପ୍ରଧାନ ବୈଶ୍ୟା ତେଷାଂ ଚ କୃଷି ବାଣିଜ୍ୟାଦିନି କର୍ମାଣି, तम प्रधान शुद्रा तेषां च त्रैवर्णिक शुश्रूषादीनि कर्माणि इत्येव गुणानां कर्मणां च विभागे चातुर्वर्णं मयैव सृष्टम् इति सत्यं तथापि एवं तस्य कर्तारमपि फलतो अकर्तारमपि मां विधि तत्र हेतुरभ्यं आसक्तिरहितं श्रमरहितं। तेणु ये जो कांक्षितं कर्मणां सिद्धि जो कहगला कर्म जो मैंने करसन कर्म सिद्धि प्राप्त हाँपाई ये कर्म किभरी भाव विभिन्न चारि वर्ण और चारि आश्रम विभिन्न प्रकार कर्म रही तेनालीसार से वर्ण एवं आश्रम अनुसार से कर्म करेंगे। तेणु ये जो चारि वर्ण रही विभिन्न प्रकार कर्म सब रही यार कारण हूँ ये भगवान कौन से चातुर्वर्ण माया सृष्टम गुण कर्म विभाग ये भौतिक जगत में जो तीनोटि गुण रही तीन गुणर जो मान जो प्राधान्य रही से अनुसार से कर्म करेंगे। जो मान सत्वगुण प्राधान्य रही ब्राह्मण से ब्राह्मण कर्म करेंगे अठर अध्याय वर्णना करा विषय ये चार वर्ण विषय किए कौ भर कर्म करेंगे ये सब वेद वर्णना करम होटा जन ब्राह्मण गुण जन्म हेल्ले कि ब्राह्मण कर्म करूना ब्राह्मण गुण ना तो क्षत्रिय वैश्य शूद्र करे जो भाई भाव में गुण प्रभाव रही जो भाई भाव में कर्म कर वर्ण निर्णय करे नुह जो ब्राह्मण को जन्म होगले से ब्राह्मण होगले प्रभुपद महाराज कहते उदाहरण दिखती आम जज जन अच्छा पुह होगले कि जज होता नुह बा डाक्तराणी हरिका आस डाक्तर आसर जब पाने से डाक्तर डाक्तराणी होता नुहर गुण कर्म अनुसार से भाव में ये वर्ण मत से भाव आमर यहाँ कितु ये जो वर्ण जो वर्णाश्रम धर्म अधपतन हो जाइवर आम ब्राह्मण दल जो जन्म होता ब्राह्मण भी कहु कि प्रकृत अर्थ नुह से प्रभुपाद महाराज एक उदाहरण दिखती कालकाटे सब ठेला गाड़ी सब नौ ठेला गाड़ी रिक्सा जो ठेला निजे ठेली ठेली का ने तेणु जड़े व्यक्ति ब्राह्मण दल जन्म होती से ठेला गाड़ी को धरिक नौ तेणु ताक देखते पंडित जी नमस्ते पंडित जी नमस्ते सी कौन पंडित जी कम कर शूद्र कम कर लोक मैंने जानते ना पंडित जी कौन ये गुणकर्म अनुसार निर्णय करो वर्ण सप्तम छंद एगार अध्याय से सब वर्णना करारद मुनि युधिष्ठिर महाराज कही कथा जस जल लक्षण प्रोक्तम पुंसा वर्णाभिव्यंजकम तत्न विनिर्देश यहाँ को जो जो कर्म अनुसार गुण अनुसार वर्ण को निर्णय करम प्रसंग गोटे कथा आसे सत्यकाम जावाड़ सत्यकाम जावाड़ जो थे सी गुरु कथा जाते गौतम मुनि ना किए जाते सी नापी मैंने कौन दीक्षा नापी गुरु पचारे कह तुम कौन गोत्र कौन तुम ना कौन तुम वर्ण कौन से अनुसार शिक्षा देवे जा तेणु सी आस पचारे माँ को पचारे मोर कौन गोत्र कौन सी कहले ये कही माँ कह बेसा थी तेणु बहुत लोग संग कर तुम किए पिता कहीदे तेणु सी जाए सांगे सांगे से कथा कहीदे गुरु को कहीदे गुरु को जो कहीदे से गुरु कहले तुम हूँ ब्राह्मण तक नाम सत्यकाम जावा सत्यकाम मान ब्राह्मण ब्राह्मण जो सत्य कहे ब्राह्मण गुण हूँ से सत्य ये कथा किए कहे ना गोपनीय कथा से लुचे कि रखे किंतु ये कहीदे माँ कथा कहीदे जो लज्जा लगे कथा कहे ना लुचे कि रखे कि कहीदे तेणु से कहे तुम प्रकृत ब्राह्मण ये ब्राह्मण गुण हूँ यहाँ तेणु ये गुण एवं कर्म अनुसार तर वर्ण निर्णय करेणु भगवान से चातुर्वर्ण महासृष्टम भगवान ये गुण को सृष्टि करगवान गुण भौतिक जगत सृष्टि करगवान ये गुण मध्यम सत्य रजस्तमा गुणा प्रकृति समवाद निबोधनादि महाभाव देह देहीनम अभयम भौतिक जगत में जो तीनोटी गुण रही गुण रे भगवान भौतिक जगत सृष्टि माया को सृष्टि कर माया कारण आम उपभोग कर क्षमता ना तेनाली भगवान ये माया जगत सृष्टि करें भावभोगी कि प्रकृति में आम उपभोगी नुह आम हूँ भगवान को उपभोग देवाई उद्दिष्ट आम हूँ भगवान प्रकृति शक्ति भगवान पर आम ଆମର ଉପଭୋଗ କରିବା ପାଇଁ କ୍ଷମତା ନାହିଁ। ଯେମିତି ଉଦାହରଣ ଦିଆଯାଏ, ଯେମିତି ଆମର ଖାଦ୍ୟ ଗ୍ରହଣ କରୁଛେ, ପ୍ରସାଦ ପାଉଛେ, ଆମେ ଖାଦ୍ୟଟା ଆମର ପାଟି ଭିତରେ ଦେଇକରି ଆମେ ଖାଦ୍ୟଟା ପାଟିକୁ ନେଉଛେ, ପାଟି ସେଟାକୁ ଚୋବେଇକରି ପାକସ୍ଥଳକୁ ପଠାଉଛି, ପାକସ୍ଥଳକୁ ଯେତେବେଳେ ଖାଦ୍ୟ ଯାଉଛି ଆମର ସମସ୍ତ ଶରୀର ଖାଦ୍ୟ ପାଉଛନ୍ତି। ଆମର ଯଦି ହାତ କହିବ ନା ମୁଁ ମଧ୍ୟ ଖାଦ୍ୟ ଖାଇ ଉପଭୋଗ କରିବି, କହିକି ଖାଦ୍ୟକୁ ଧରିକି ରଖିବ, ତାହେଲେ ସେ ଉପଭୋଗ କରିପାରିବ ନାହିଁ। ଚକ୍ଷୁ କହିବ ମୁଁ ମଧ୍ୟ ଖାଦ୍ୟ ଖାଇବି, ମୁଁ ଉପଭୋଗ କରିବି, ଆମର ଚକ୍ଷୁରେ ଯଦି କିଛି ଖାଦ୍ୟ ଦିଆଯିବ ପକାଇ ଦିଆଯିବ ତାହେଲେ ଚକ୍ଷୁଟି ନଷ୍ଟ ହୋଇଯିବ। ସେମିତି କର୍ଣ୍ଣରେ ଯଦି ଆମେ କିଛି ଖାଦ୍ୟ ପକାଇଦେବା ତାହେଲେ କର୍ଣ୍ଣଟି ମଧ୍ୟ ନଷ୍ଟ ହୋଇଯିବ। ତେଣୁ ଆମର ଏଇ ଯେଉଁ ଉପଭୋଗ କରିବାର କ୍ଷମତା ଆମର ନାହିଁ, ଆମେ ହେଉଛି ଭଗବାନଙ୍କର ଅଂଶ, ଆମେ ହେଉଛି ଭଗବାନଙ୍କୁ ଉପଭୋଗ ଦେବା ପାଇଁ ଉଦ୍ଦିଷ୍ଟ, ଆମର ଉପଭୋଗ କରିବା ପାଇଁ କ୍ଷମତା ନାହିଁ। କିନ୍ତୁ ଯେହେତୁ ଆମେ ଉପଭୋଗ କରିବା ପାଇଁ ଚାହୁଁଛେ, ତେଣୁ ଭଗବାନ ଭୌତିକ ଜଗତ ସୃଷ୍ଟି କରୁଛୁ, ମାଇକ ଜଗତ, ମାୟା କହିଲେ ଯେଉଁଟା ନୁହଁ ସେଇଟା ହେଉଛି ମାୟା, ମା ୟା, ମା କହିଲେ ନୁହଁ, ୟା କହିଲେ ଏଇଟା, ଯେଉଁଟା ନୁହଁ ସେଇଟା ମାୟା। ସେଥିପାଇଁ 15 ଅଧ୍ୟାୟରେ ଭଗବାନ କହିଲେ ଭୌତିକ ଜଗତକୁ ଗୋଟେ ଓରଟା ବୃକ୍ଷ ସହିତ ତୁଳନା କଲେ, ଉର୍ଦ୍ଧ ମୂଳ ମଦ ଶାଗ ନସତ୍ୟଂ କାହୁ ରବ୍ୟମ୍। ତେଣୁ ଓରଟା ବୃକ୍ଷ, ଓରଟା ବୃକ୍ଷ କେଉଁଠି ଦେଖିବା, ପ୍ରଭୁପାଦ ମହାରାଜ କହନ୍ତି ଯେମିତି ଆମର ଜଳାଶୟ ରହିଛି, ରିଜର୍ଭୟର, ରିଜର୍ଭୟର କହିଲେ ଜଳାଶୟ, ଏ ଜଳ ରହିଛି ଏଠି, ରିଜର୍ଭୟର ତାକୁ କୁହାଯାଏ ଇଂରାଜୀରେ। ତେଣୁ ଏଠି ଯେଉଁ ବୃକ୍ଷ ସବୁ ରହିଛି, ଆମେ ଯାଉଛେ ସବୁବେଳେ ସକାଳେ ଯାଉଛେ, ମର୍ଣ୍ଣିଂ ୱାକରେ ଯାଉଛେ, ଏସବୁ ଗଛ ରହିଛି, ସେ ଯେଉଁ ଜଳରେ ଯଦି ଦେଖିବା ତାକୁ ତାର ପ୍ରତିବିମ୍ବ, ତାର ଓରଟା ଦେଖାଯିବ, ଓରଟା ଦେଖାଯିବ। ତେଣୁ ଏଇ ଭୌତିକ ଜଗତ ହେଉଛି ଚିତ୍ ଜଗତର ବିକୃତ ପ୍ରତିଫଳନ, ଚିତ୍ ଜଗତ ହେଉଛି ପ୍ରକୃତ ଜଗତ, ଏ ଭୌତିକ ଜଗତ ହେଉଛି କ'ଣ ମାଇକ ଜଗତ, ଏ ଚିତ୍ ଜଗତର ବିକୃତ ପ୍ରତିଫଳନ। ତେଣୁ ଏଠି ଆମେ ଭାବୁଛେ ଉପଭୋଗ କରିବା ପାଇଁ, ଆମର ଉପଭୋଗ କରିବାର କ୍ଷମତା ନାହିଁ, ତେଣୁ ଭଗବାନ ସେଥିପାଇଁ ଏ ଭୌତିକ ଜଗତ ସୃଷ୍ଟି କଲେ, ଏ ତିନି ଗୁଣରେ ସୃଷ୍ଟି ହେଲା, ସତ୍ୱରଜତମ। ତେଣୁ ଭଗବାନ କହୁଛନ୍ତି ଏଇ ତିନି ଗୁଣ ଅନୁସାରେ ଚାରୋଟି ବର୍ଣ୍ଣ ନିର୍ଣ୍ଣୟ କରାଗଲା, ଚାରୋଟି ବର୍ଣ୍ଣ ହୋଇଗଲା। ସତ୍ୱଗୁଣରେ ଯେଉଁମାନେ ରହିବେ ସେମାନେ ସବୁ ବ୍ରାହ୍ମଣ, ରଜଗୁଣରେ ଯେଉଁମାନେ ରହିବେ ସେମାନେ ହେଉଛି କ୍ଷତ୍ରିୟ, ରଜତମ ଗୁଣ ମିଶ୍ରିତ ଗୁଣ ଯାହାର ରହିବ ସେମାନେ ହେଉଛନ୍ତି ବୈଶ୍ୟ, ତମଗୁଣର ପ୍ରଧାନ ଯେଉଁମାନଙ୍କୁ ରହିଛି ସେମାନେ ହେଉଛନ୍ତି ଶୂଦ୍ର। ଏଇଭଳି ଭାବରେ ଚାତୁର୍ବର୍ଣ୍ଣ ନୟା ସୃଷ୍ଟ ଗୁଣ କର୍ମ ବିଭାଗ, ଗୁଣର ପ୍ରଭାବ ଅନୁସାରେ ସେମାନେ କର୍ମ କରିବେ, ବ୍ରାହ୍ମଣର କର୍ମ କ'ଣ, କ୍ଷତ୍ରିୟର କର୍ମ କ'ଣ, ଏସବୁ 18 ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ଏଇ ଯେଉଁ ତସ୍ୟ କର୍ତ୍ତା ନଭ୍ୟମ ବିଧି କର୍ତ୍ତା ନଭ୍ୟମ, ଯଦିଓ ଭଗବାନ ଏଇଟାକୁ ସୃଷ୍ଟି କଲେ, ଭଗବାନ କର୍ତ୍ତା, ଏ ତ୍ରିଗୁଣର କର୍ତ୍ତା ହେଉଛନ୍ତି ଭଗବାନ, କିନ୍ତୁ ସିଏ ହେଉଛନ୍ତି ବିଧି ଅକର୍ତ୍ତା ନଭ୍ୟମ, ସିଏ ଏଇ ଅକର୍ତ୍ତା କହିଲେ ସିଏ ଆମ ପ୍ରତି ଆସକ୍ତ ନୁହନ୍ତି, ଏ ସୃଷ୍ଟି କରିଦେଲେ ଆମ ପାଇଁ ସୃଷ୍ଟି କରିଦେଲେ, ଆମ ପାଇଁ ସୃଷ୍ଟି କରିଦେଲେ, କିନ୍ତୁ ସେ ଏ ସୃଷ୍ଟିରେ ସିଏ ଆ ଭିତରେ ଅନ୍ତର୍ଗତ ନୁହନ୍ତି, ଏ ଗୁଣର ଭିତରେ ସେ ନୁହନ୍ତି, ସେ ଗୁଣର ଉର୍ଦ୍ଧ୍ୱରେ। ଆମେ ମଧ୍ୟ ଯଦି ଭଗବାନଙ୍କ ଶରଣରେ ଯିବା, ଆମେ ମଧ୍ୟ ଗୁଣର ଉର୍ଦ୍ଧ୍ୱକୁ ଚାଲିଯିବା, ଏ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଉଛି ସେଇଥିପାଇଁ ଆମେ ଗୁଣର ଉର୍ଦ୍ଧ୍ୱକୁ ଯିବା ପାଇଁ, ଏସବୁ ଜ୍ଞାନ ଯେଉଁ ଦିଆଯାଉଛି ଭଗବତ ଗୀତାରେ ଯେଉଁ ଜ୍ଞାନ ଦିଆହେଉଛି, ଆର ଉଦ୍ଦେଶ୍ୟ ହେଉଛି ଆମେ ଏଇ ତ୍ରିଗୁଣର ଉର୍ଦ୍ଧ୍ୱକୁ ଯିବା। ତେଣୁ ଏଇଭଳି ଭାବରେ ଚାତୁର୍ବର୍ଣ୍ଣ ମହାଶ୍ରେଷ୍ଠ ଗୁଣକର୍ମ ବିଭାଗ ସହ ଦଶ କର୍ତ୍ତା ନିମା ବିଧି କର୍ତ୍ତା, ଭଗବାନ ଯଦିଓ କର୍ତ୍ତା ସୃଷ୍ଟି କରୁଛନ୍ତି, କିନ୍ତୁ ସେ ସୃଷ୍ଟି ପ୍ରତି ସେ ଆସକ୍ତ ନୁହନ୍ତି, ଅକର୍ତ୍ତା ବୋଲି କୁହାଯାଉଛି, କଲେ ମଧ୍ୟ ସେ ଅକର୍ତ୍ତା କରୁନାହାନ୍ତି, ଏ କଥା ସବୁ ବୁଝେଇ ଦିଆଯିବ, ଆପଣ ଆସିବ ଏ କର୍ମର ରହସ୍ୟ ସବୁ କଥା ଆସିବ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ମାନବମାନଙ୍କୁ ପଶୁ ସ୍ତରରୁ ଉନ୍ନତ ସ୍ତରରୁ ନେବା ନିମିତ୍ତ ଏଇ ଚାରି ବର୍ଣ୍ଣ ବିଭାଗ ଭଗବାନ ସୃଷ୍ଟି କରିଛନ୍ତି। ପଶୁମାନଙ୍କର ବର୍ଣ୍ଣ ବିଭାଗ ନାହିଁ, ମନୁଷ୍ୟମାନଙ୍କ ପାଇଁ ରହିଛି, ସେମାନେ ସେଇଭଳି ଭାବରେ କର୍ମ କରିବେ, କିଏ କେଉଁ ସ୍ତରରେ ଅଛନ୍ତି, ସେ 4 ଲକ୍ଷ ପ୍ରକାର ମାନବ କେମିତି ହେଉଛନ୍ତି, ଏଇ ଗୁଣର ପ୍ରଭାବରେ, ଗୁଣର ଭେଦ ଅନୁସାରେ 4 ଲକ୍ଷ ପ୍ରକାର ଭେଦ ରହିଛି। ତେଣୁ 18 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯିବ, କି କେଉଁଭଳି ଭାବରେ ତାର କର୍ମ କ'ଣ ରହିଛି ସେଟା ବର୍ଣ୍ଣନା କରାଯିବ। ତେଣୁ କୃଷ୍ଣ ଚେତନଶୀଳ ବ୍ୟକ୍ତିମାନେ ଏମିତିକି ବ୍ରାହ୍ମଣମାନଙ୍କ ଉର୍ଦ୍ଧ୍ୱରେ, ଚରିବର୍ଣ୍ଣ ଯେଉଁ ରହିଲା, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ବୈଷ୍ଣବ କେଉଁଠି ଆସିଲେ, ବୈଷ୍ଣବ କୁଆଡ଼େ କେଉଁଥିରେ ଯିବେ ସେମାନେ, ସତ୍ୟ କହୁଛନ୍ତି ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର କେଉଁଥିରେ ଯିବେ ସେମାନେ, ସେମାନେ ହେଉଛନ୍ତି ବ୍ରାହ୍ମଣମାନଙ୍କୁ ମଧ୍ୟ ଉର୍ଦ୍ଧ୍ୱରେ, ଆମେ କେତେଥର କହିଛେ କଥା ନା, ବ୍ରାହ୍ମଣମାନେ ଭକ୍ତ ଯେଉଁମାନେ ସେ ତିନି ଗୁଣର ଉର୍ଦ୍ଧ୍ୱକୁ ଯିବେ, ସେମାନେ ଭକ୍ତ ସେମାନେ ବ୍ରାହ୍ମଣଟା ମାନେ ଉର୍ଦ୍ଧ୍ୱରେ। ମୋତେ ସେଦିନ ସେ ପିଲାଟି କହିଥିଲେ ଯେଉଁ ଆସିଥିଲେ ଆମର ଇଏ ଭୁବନେଶ୍ୱର ଆସିଥିଲେ, ତାଙ୍କୁ ସେ ବ୍ରାହ୍ମଣ ଥିଲେ, ତାଙ୍କୁ ଆମର ସନ୍ଦୀପନ ପ୍ରଭୁ କହିଲେ ତୁମେ ବ୍ରାହ୍ମଣ ତୁମେ ସନ୍ତୁଷ୍ଟ ହେଲେ ଆମେ ଖୁସି କହିଥିଲେ ତେଣୁ ସେ ମୋତେ ପଚାରିଲେ ଆମେ କ'ଣ ବ୍ରାହ୍ମଣ ହେଇକି ରହିଛେ? ଭଗବତ ଗୀତା ନବବଦାରେ ଭଗବାନ କହିଲେ ମାଙ୍ଗି ପାର୍ଥ ବେପାଶ୍ରିତ ଯୋ ପିଶୁ ପାପ ଜନୟ ସ୍ତ୍ରୀ ଓ ବୈଶ୍ୟ ତଥା ଶୁଦ୍ରା ତେପି ଯାଆନ୍ତି ପରାଙ୍ଗତି। ଭଗବାନଙ୍କ ଶରଣରେ ଗଲେ ଯେଉଁମାନେ ଯିବେ ସେମାନେ ଯେତେ ନୀଚ ସ୍ତରରେ ଥିଲେ ମଧ୍ୟ ସେମାନେ ଶ୍ରେଷ୍ଠ ସ୍ତର ପ୍ରାପ୍ତ ହୋଇଯିବେ। ତାପରେ କ'ଣ କହିଲେ? କିଂ ପୁନର୍ବ୍ରାହ୍ମଣ ପୁଣ୍ୟା ଭକ୍ତ୍ୟା ରାଜସ୍ୱୟ ତଥା ଅନିତମ ମସୁକମ ଲୋକମ ଇମଂ ପ୍ରାପ୍ୟ ଭଜସ୍ୱମା। ଆଉ ବ୍ରାହ୍ମଣମାନଙ୍କ କଥା କ'ଣ କହିବା? ସେମାନେ ସେମାନେ ଭଗବାନଙ୍କର ଆହୁରି ଉନ୍ନତ ସ୍ତରରେ ଭଗବାନ ବ୍ରାହ୍ମଣମାନେ କହିଲେ ବ୍ରହ୍ମ ଜାଣନ୍ତି, ସେମାନେ ବ୍ରହ୍ମକୁ ଜାଣନ୍ତି, ବ୍ରହ୍ମ ଜାଣିଲେ ସେମାନେ ବ୍ରାହ୍ମଣ କୁହାଯାଏ। ତେଣୁ ବ୍ରହ୍ମରୁ ଉର୍ଦ୍ଧ୍ୱ ଯେଉଁ ବସ୍ତୁ ରହିଛି ସେ ହେଉଛି ପରମାତ୍ମା। ପରମାତ୍ମାକୁ ଯେଉଁମାନେ ଜାଣିବେ ସେମାନେ ହେଉଛନ୍ତି ଯୋଗୀ, ଏବଂ ପରମାତ୍ମାଙ୍କର ଉର୍ଦ୍ଧ୍ୱ ହେଉଛନ୍ତି ଭଗବାନ। ବ୍ରହ୍ମେତି ପରମାତ୍ମେତି ଭଗବାନ ଶବ୍ଦତେ। ତେଣୁ ଭଗବାନଙ୍କୁ ଯେଉଁମାନେ ଜାଣିବେ ସେମାନେ ହେଉଛନ୍ତି ଭକ୍ତ। ତେଣୁ ବ୍ରାହ୍ମଣର ଉର୍ଦ୍ଧ୍ୱରେ ହେଉଛନ୍ତି ଯୋଗୀ, ଯୋଗୀର ଉର୍ଦ୍ଧ୍ୱରେ ହେଉଛନ୍ତି ବା ପରମାତ୍ମା ଯୋଗୀ ଯେଉଁମାନେ ଅଛନ୍ତି, ପରମାତ୍ମା ଅନୁଭବ କରୁଛନ୍ତି, ପୂଜା କରୁଛନ୍ତି, ଯାହା ଧ୍ୟାନ କରୁଛନ୍ତି ପରମାତ୍ମା, ସେ ଯୋଗୀମାନଙ୍କ ଉର୍ଦ୍ଧ୍ୱରେ ହେଉଛନ୍ତି ଭକ୍ତ। ଭକ୍ତ ହେଉଛି ସବୁଠାରୁ ଶ୍ରେଷ୍ଠ, ସେ ଗୁଣର ଉର୍ଦ୍ଧ୍ୱରେ ଭକ୍ତ ଏ ଗୁଣ ଭିତରେ ନଥାନ୍ତି, ଚାରି ବର୍ଣ୍ଣ ଭିତରେ ନଥାନ୍ତି, ସେମାନେ ଶ୍ରେଷ୍ଠ। ତେଣୁ ଯିଏ ଯେଉଁ କୂଳରେ ହୁଅନ୍ତୁ ନା କାହିଁକି, ବ୍ରାହ୍ମଣ କୂଳରେ ହୁଅନ୍ତୁ, କ୍ଷତ୍ରିୟ କୂଳରେ ହୁଅନ୍ତୁ, ବୈଶ୍ୟ କୂଳରେ ହୁଅନ୍ତୁ, ଶୂଦ୍ର କୂଳରେ ହୁଅନ୍ତୁ, ଯଦି ସେମାନେ ଭଗବାନ ଭକ୍ତ ହୋଇଗଲେ ତାହେଲେ ତ କୁହାଯିବନି ସେ ଆମକୁ କୂଳର ବୋଲି। ବୈଷ୍ଣବ ସେ ଜାତିର ଉର୍ଦ୍ଧ୍ୱରେ, ଜାତି ତାଙ୍କ ପାଖରେ କାମ କରିବ ନାହିଁ। ଭଗବାନଙ୍କର ଭକ୍ତ ହୋଇଗଲେ ସେ ତିନି ଗୁଣକୁ ଉର୍ଦ୍ଧ୍ୱକୁ ଯିବେ। ପ୍ରାରମ୍ଭିକ ଭକ୍ତ କଥା ନୁହଁ, ଯେଉଁମାନେ ସିଦ୍ଧି ପ୍ରାପ୍ତ ହୋଇଛି ତାଙ୍କ କଥା କୁହାଯାଉଛି। ଆମେ ପ୍ରାରମ୍ଭରେ ଆମର ସେ ଗୁଣ ସବୁ ରହିଛି, ଆସ୍ତେ ଆସ୍ତେ ଆମେ ଯେତେବେଳେ ଭଗବାନଙ୍କ ସେବାରେ ନିଯୁକ୍ତ ହେବା ସେତେବେଳେ ଆମେ ଗୁଣରୁ ଉର୍ଦ୍ଧ୍ୱକୁ ଯିବା। ସେ ତମଗୁଣର ଜଣେ ଆମେ ଯେଉଁ କୁହାଯାଏ ଇଏ ହେଉଛି ବୈଷ୍ଣବେ ଜାତି ବୁଦ୍ଧି ଗୁରୁଷୁ ନରବତୀ ଅର୍ଚ୍ଚେ ବିଷ୍ଣୁ ଶିଳାଧି ବର୍ଣ୍ଣନା କରାଯାଇଛି ପୁରାଣରେ। ବୈଷ୍ଣବ ଅର୍ଚ୍ଚେ ବିଷ୍ଣୁ ଶିଳାଧିର ଆମର ଏଠି ରାମଜୀ ଯେଉଁ ତିଆରି ହୋଇଛନ୍ତି କେଉଁ ପଥରରେ, ମାର୍ବଲ ପଥରରେ, ଜଳସ୍ଥାନ ମାର୍ବଲ ପଥରରେ, ଏଇଭଳି ଭାବରେ ଚିନ୍ତା କରନ୍ତି ଯେଉଁମାନେ ଅର୍ଚ୍ଚେ ବିଷ୍ଣୁ ଶିଳାଧି ଗୁରୁଷୁ ନରମତି ଗୁରୁଦେବ ଆମ ଭଳିଆ ଦେଖାଯାଉଛନ୍ତି ଆଉ ସିଏ କ'ଣ ଅଲଗା ନରମତି ସେଇଟା ଆସିଯାଉଛି। ବୈଷ୍ଣବେ ଜାତି ବୁଦ୍ଧି ବୈଷ୍ଣବମାନଙ୍କୁ ଇଏ ହେଉଛି ଗୋଟେ ତମ ନୀଚ କୂଳର, ନୀଚ କୂଳରେ ଥିଲା ଏ ବୈଷ୍ଣବ ହୋଇଛି, ନୀଚ କୂଳର ବୈଷ୍ଣବ ଇଏ ଗୋଟେ ଉନ୍ନତ କୂଳର ବୈଷ୍ଣବ, ଏଇଠି ଜାତି ବୁଦ୍ଧି ଯିଏ କରେ ସେଇଟା ହେଉଛି ପାଷଣ୍ଡି। ଭଗବାନଙ୍କ ସେବାରେ ନିଯୁକ୍ତ ହୋଇଗଲା ମାନେ ସେ ଗୁଣକୁ ଅତିକ୍ରମ କରିଯିବେ। ତେଣୁ ଭକ୍ତ କହିଲେ ଏ ଗୁଣ ଭିତରେ ଆଉ ନଥାନ୍ତି, ସେ ଗୁଣରୁ ଉର୍ଦ୍ଧ୍ୱକୁ ପଳେଇଯାଇଥାନ୍ତି। ତେଣୁ ଏ ଯେଉଁ ରହିଛି ଚାତୁର୍ପର୍ଣ୍ଣ ବାଶିଷ୍ଠ ଏଠି କହୁଛନ୍ତି ପ୍ରଭୁପାଦ ମହାରାଜ, ଯେପରି କୃଷ୍ଣ ମାନବ ସମାଜରେ ଥିବା ଏ ଚାରିବର୍ଣ୍ଣ ବିଭାଗର ଉର୍ଦ୍ଧ୍ୱରେ ଅବସ୍ଥିତ, ସେହିପରି ଏକ କୃଷ୍ଣ ଚେତନଶୀଳ ବ୍ୟକ୍ତି ଏ ଚାରିବର୍ଣ୍ଣ ବିଭାଗର ଉର୍ଦ୍ଧ୍ୱରେ ଅବସ୍ଥିତ। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଜଣେ ବୈଷ୍ଣବ ସାମାଜିକ ବର୍ଣ୍ଣ ବିଭାଗ ଗୋଷ୍ଠୀ ବା ଜାତି ବିଭାଗର ଅନ୍ତର୍ଗତ ନୁହେଁ। ତେଣୁ ଆମେ ଆଉ ବେଶୀ କହିପାରିଲେନି, ଏଇ ଦୁଇଟି ଶ୍ଳୋକରେ ଆମେ କଥା ବିଶ୍ରାମ ଦେବା, ସମୟ ହୋଇଯାଇଛି। କାହାର କିଛି ପ୍ରଶ୍ନ ଅଛି ବା ସନ୍ଦେହ ଅଛି ବା କିଛି କହିବାର ଅଛି? ଯଦି କିଛି ନାହିଁ ତାହେଲେ ଆମେ କଥାକୁ ବିଶ୍ରାମ ଦେବା। ଶିବଜୀ ବୈଷ୍ଣବ ବୈଷ୍ଣବ ବୈଷ୍ଣବମାନଙ୍କୁ ସିଧା ବୁଦ୍ଧଙ୍କୁ ଯେମିତି ପ୍ରଣାମ କରୁଛେ ଶିବଜୀ ସେଇଭଳିଆ ପ୍ରଣାମ କରାଯିବ। ହନୁମାନଙ୍କୁ ସେଭଳି ଭାବରେ ହନୁମାନ ପ୍ରଣାମ କରାଯିବ, ହନୁମାନଙ୍କୁ ସିଧା ପ୍ରଣାମ କରାଯିବ। ହନୁମାନ ମଧ୍ୟ ସେଇ ବୈଷ୍ଣବ ନା, ବୈଷ୍ଣବ ପରମ ବୈଷ୍ଣବ ସେ ମହାଭାଗବତ ବୈଷ୍ଣବ ହନୁମାନ। ତେଣୁ ଭଗବାନଙ୍କୁ ପ୍ରଣାମ କରିବା, ଭଗବାନ ବ୍ରାହ୍ମଣ ରଖି ପ୍ରଣାମ କରିବା, ଦେବାଦେବୀମାନଙ୍କୁ ଡାହାଣ ପଟେ ରଖି ପ୍ରଣାମ କରିବା, ଏହିସବୁ ରହିଛି, ପ୍ରଣାମ କରିବା ବିଧି ରହିଛି। ଛଅଟା ଋଣ ଦେବର୍ଷି ଭୂତାପ୍ତ ନୃଣାଂ ପିତୃଣାଂ, ଦେବତାମାନେ ଋଷି ଦେବ ଦେବର୍ଷି ଭୂତ ଆପ୍ତ ପିତୃ ନୃଣାଂ, ମାନେ ଦେବତାମାନଙ୍କ ପ୍ରତି, ଋଷିମାନଙ୍କ ପ୍ରତି, ଜୀବମାନଙ୍କ ପ୍ରତି, ବନ୍ଧୁବାନ୍ଧବମାନଙ୍କ ପ୍ରତି, ମା ପିତାମାତାଙ୍କ ପ୍ରତି ଏବଂ ମନୁଷ୍ୟ ସମାଜ ପ୍ରତି ଇନ୍ ଜେନେରାଲ। ଦେବର୍ଷି ଭୂତାର୍ଥ ନୃଣାଂ ପିତୃଣାଂ ନ କିଙ୍କର ନାୟକ ଛଅଟି ଋଣ ଯେଉଁ ରହିଛି, କିନ୍ତୁ ଭଗବାନଙ୍କର ମୁକୁନ୍ଦଙ୍କର ଯଦି ସେବାରେ ରହିଗଲେ, ଯେମିତି ଆପଣ ରହିଗଲେ, ତେଣୁ ଆପଣ ସମସ୍ତେ କର୍ତ୍ତବ୍ୟରୁ ମୁକ୍ତ ହୋଇଗଲେ, ଗତ ମୁକୁନ୍ଦ ପରିବୃତ କର୍ତ୍ତବ୍ୟ। ହଁ ସବୁ ରହିଛି, କିନ୍ତୁ ଏ ତାକୁ ପୁଣି ଛଅକୁ ପାଞ୍ଚ କରିବ, ପାଞ୍ଚ ଚାରି କରିବ, କି ଛଅଟା ବିସ୍ତାର କରି କୁହାଯାଇଛି ଆଉ, ଯେଉଁଠି ଯାହା କୁହାଯିବ ସେ ସେ ଗୁରୁଙ୍କ ପାଖରେ ପିତାମାତା, ଗୁରୁ ମଧ୍ୟ ପିତା ନା, ଗୁରୁ ପିତା ଦେବର୍ଷି ଭୂତାପ୍ତ ନୁଣା ପିତୃଣା ପିତୃଣା ପିତାମାତା ଗୁରୁଦେବ ମଧ୍ୟ ପିତାରେ ରହୁଛନ୍ତି, ସେଇଟା ତାଙ୍କ ମଧ୍ୟ ଋଣ ରହିଛି। ତାହେଲେ କଥା ବିଶ୍ରାମ ଦେବା। ଜୟ ଶ୍ରୀ ଭଗବତ ଗୀତା କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସ୍ୱାମୀ ଗୌର ଭକ୍ତ କି, ତାଇ ଗୌରମାନନ୍ଦୀ, ଜୟ ଶ୍ରୀ ଗୋପାଳ।